ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ। ତିନିଟି ରାଜ୍ୟର ତିନୋଟି ବିଧାନସଭା ଆସନ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି। ସମବାୟ କ୍ଷେତ୍ର ଦେଶର କୋଟି କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆଗାମୀ ରଥଯାତ୍ରାରେ ଚଳାଚଳ କରିବ 300ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍। ଏବଂ ଫିଫା ବିଶ୍ୱକପ୍ରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ 6 ଦିନିଆ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କରିଛନ୍ତି। ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି, ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ସୁବିଆଣ୍ଟୋଙ୍କ ଆମନ୍ତ୍ରଣ କ୍ରମେ ସେ ଆଜିଠାରୁ 8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରିବେ। 2018 ଇଣ୍ଡୋନେସିଆ ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ସେ ଏହି ଯାତ୍ରା କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସେ ଇଣ୍ଡୋନେସିଆରେ ପ୍ରବାସୀ ଭାରତୀୟଙ୍କ ସହ ବାର୍ତ୍ତାଳାପ କରିବେ ଏବଂ ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ସହ ଯୋଗକାର୍ତ୍ତାଠାରେ ଥିବା ପ୍ରମ୍ବାନନ ମନ୍ଦିର ପରିଦର୍ଶନ କରିବେ। ଇଣ୍ଡୋନେସିଆରୁ ଶ୍ରୀ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାନିଜ୍ଙ୍କ ନିମନ୍ତ୍ରଣ କ୍ରମେ ମେଲବୋର୍ଣ୍ଣ ଗସ୍ତ କରିବେ। ଏହି ଗସ୍ତକାଳରେ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଅଂଶଗ୍ରହଣ କରିବା ସହ ପ୍ରତିରକ୍ଷା ଏବଂ ସୁରକ୍ଷା, ବାଣିଜ୍ୟ ଏବଂ ନିବେଶ, ଶିକ୍ଷା, କ୍ରୀଡ଼ା ଆଦି ପ୍ରସଙ୍ଗ ଉପରେ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ମଧ୍ୟ ଶ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟକୁ ଉଦ୍ବୋଧନ ଦେବେ। ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନଙ୍କ ନିମନ୍ତ୍ରଣ କ୍ରମେ ଅକଲାଣ୍ଡ ଗସ୍ତ କରିବେ। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବେ। ଗତବର୍ଷ ମାର୍ଚ୍ଚ ମାସରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରୀ ଲକ୍ସନ ଭାରତ ଗସ୍ତରେ ଆସି ଅର୍ଥନୈତିକ, ବାଣିଜ୍ୟିକ ଏବଂ ବ୍ୟବସାୟିକ ସମ୍ପର୍କ ସୁଦୃଢ଼ୀକରଣ ନେଇ ଆଲୋଚନା କରିଥିଲେ। ନିର୍ବାଚନ କମିଶନ ଆଜି 3ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ସେହି 3ଟି ଆସନ ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ ରହିଛି। ବିହାରର ବାଙ୍କିପୁର, ଗୁଜରାଟର ମଞ୍ଜାଲପୁର ଏବଂ ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଆସନରେ ଉପନିର୍ବାଚନ ହେବ। ବିଜ୍ଞପ୍ତି ଅନୁଯାୟୀ ଆଜିଠାରୁ ଚଳିତ ମାସ 13 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ଓ 14 ତାରିଖରେ ଯାଞ୍ଚ ଲାଗି ସମୟ ସ୍ଥିର କରାଯାଇଛି। ଏହିସବୁ ଆସନଗୁଡ଼ିକରେ ଚଳିତ ମାସ 30 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ବିହାରର ବାଙ୍କିପୁର ଆସନରୁ ନିର୍ବାଚିତ ନୀତିନ ନବୀନ ଇସ୍ତଫା ଦେଇଥିବାବେଳେ ଗୁଜରାଟର ମଞ୍ଜାଲପୁର ଆସନରୁ ଯୋଗେଶ ଭାଇ ନରନ ଦାସ ପଟେଲଙ୍କ ପରଲୋକ ଯୋଗୁଁ ଆସନ ଖାଲି ପଡ଼ିଛି। ସେହିଭଳି ମଧ୍ୟପ୍ରଦେଶ ଦାତିଆ ଆସନର ପ୍ରାର୍ଥୀ ରାଜେନ୍ଦ୍ର ଭାରତୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ସେହି ଆସନଟି ଖାଲି ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଦେଶର କୋଟି କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି। ଗତ 5 ବର୍ଷର ବିକାଶମୂଳକ କାର୍ଯ୍ୟକୁ ସ୍ମରଣ କରି ଶ୍ରୀ ଶାହା କହିଛନ୍ତି, ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ଆଜି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ଆଜିର ଦିନଟି ସମବାୟ କ୍ଷେତ୍ର ସହ ଜଡ଼ିତ 30 କୋଟି ଜନସାଧାରଣ ଏବଂ 8,50,000ରୁ ଅଧିକ ସମବାୟ ସଂସ୍ଥା ପାଇଁ ଏକ ଶୁଭ ଦିନ। ସେ କହିଛନ୍ତି, ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ସମବାୟ ମନ୍ତ୍ରଣାଳୟ ସ୍ଥାପନ ଲାଗି ନିଷ୍ପତ୍ତି ନେଇଥିଲେ।
ସହକାରିତା ମନ୍ତ୍ରଣାଳୟ କେ ଇନିସିଏଟିଭ ସେ କୁଲ 9 ରାଷ୍ଟ୍ରୀୟ ସ୍ତର ପର କାମ କରନେ ୱାଲି ସହକାରୀ ସମିତି ବନାକର ଦେଶ ସେ ଲେକର ଗ୍ରାମ ତକ ଏ 9 କ୍ଷେତ୍ର ମେ ସହକାରିତା ମନ୍ତ୍ରଣାଳୟ କୋ ଏକ ମାଲା ମେ ପିରୋନେ କା କାମ ହମନେ କିଆ ହେ।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେରଳର କୋଚିଠାରେ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର 2ଦିନିଆ ବୈଠକ ଆଜିଠାରୁ ଆରମ୍ଭ ହେବ। ଭାରତ ଏହି ବୈଠକର ଆୟୋଜକ ରହିଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ଅଧିକାରୀମାନେ ବୈଠକରେ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ଏବଂ ସହମତି ସୃଷ୍ଟି କରିବା ନେଇ ସୁଯୋଗ ପ୍ରଦାନ କରିବ। ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4ଟି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ସେଗୁଡ଼ିକ ହେଉଛି ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ୍ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକ ଆସନ୍ତା 8 ଓ 9 ତାରିଖରେ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଚଳିତ ବର୍ଷ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ 300ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ନିୟମିତ 800 ଟ୍ରେନ୍ ସହିତ ଅତିରିକ୍ତ ଭାବେ ଏହି ଟ୍ରେନ୍ ଚଳାଚଳ କରିବ। ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ରଥଯାତ୍ରା ନିମନ୍ତେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ସେ କହିଛନ୍ତି ପୁରୀ ରେଳ ଷ୍ଟେସନରେ ରଥଯାତ୍ରା ସମୟରେ 30,000 ଯାତ୍ରୀଙ୍କ ରହିବା ଭଳି ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି।
पुरी में महाप्रभु जगन्नाथ जी का रथ यात्रा का पावन पर्व है, उसमें 300 से अधिक स्पेशल ट्रेन चलाई गई और आने वाले समय में केरलम में ओनम के फेस्टिवल के उपलक्ष्य में 100 से अधिक स्पेशल ट्रेन चलाई जाएगी।
ବିଶିଷ୍ଟ ଚିନ୍ତାନାୟକ ଏବଂ ଶିକ୍ଷାବିତ୍ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 125ତମ ଜନ୍ମବାର୍ଷିକୀ ଉପଲକ୍ଷେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ, ବାଚସ୍ପତି ଓ ପ୍ରତିରକ୍ଷା ମନ୍ତ୍ରୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ସେ ଜଣେ ପ୍ରତିଷ୍ଠିତ ଶିକ୍ଷାବିତ୍, ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ଓ ରାଷ୍ଟ୍ର ନିର୍ମାତା ଥିଲେ। ଜାତୀୟ ଏକତା ଓ ସଂହତି ପ୍ରତିଷ୍ଠା ଦିଗରେ ଡକ୍ଟର ମୁଖାର୍ଜୀଙ୍କ ବଳିଦାନ ଅତୁଳନୀୟ ଥିଲା ବୋଲି ସେ କହିଛନ୍ତି। ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଡକ୍ଟର ମୁଖାର୍ଜୀ ଦେଶର ଏକତା, ଅଖଣ୍ଡତା ଏବଂ ସ୍ୱାଭିମାନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କ ଜୀବନାଦର୍ଶ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଯୋଗାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଜଣେ ଶିକ୍ଷାବିତ୍ ଭାବରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଡକ୍ଟର ମୁଖାର୍ଜୀଙ୍କ ଅତୁଳନୀୟ ଅବଦାନ ରହିଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଡକ୍ଟର ମୁଖାର୍ଜୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରି କହିଛନ୍ତି ଭାରତୀୟ ଜନସଂଘର ସଂସ୍ଥାପକ ଭାବେ ଦେଶର ଏକତା, ଅଖଣ୍ଡତାର ସୁରକ୍ଷା ଦିଗରେ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦେଶ ନିର୍ମାତା ଭାବେ ତାଙ୍କର ଅବଦାନ ଅତୁଳନୀୟ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ 91ତମ ଜନ୍ମଦିବସରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି ଶାନ୍ତି ଓ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ଦିଗରେ ଦଲାଇ ଲାମାଙ୍କ ବାର୍ତ୍ତା ବିଶ୍ୱର ଜନସାଧାରଣଙ୍କୁ ପ୍ରେରଣା ଯୋଗାଇଥାଏ। ବିଶ୍ୱର ମଙ୍ଗଳ ପାଇଁ ଦଲାଇ ଲାମାଙ୍କ ଚିନ୍ତନ ଓ ଆଧ୍ୟାତ୍ମିକ ଦୃଢ଼ତା ପ୍ରଶଂସନୀୟ ବୋଲି ଶ୍ରୀ ମୋଦି କହିଛନ୍ତି। ଇରାନ୍ର ଦିବଂଗତ ସର୍ବୋଚ୍ଚ ନେତା ଅଲି ଖାମନେଇଙ୍କ ଅନ୍ତିମ ସଂସ୍କାର ଜାରି ରହିଛି। ଦୁଇଦିନ ଧରି ବିଦାୟ ସମାରୋହ ପରେ ଆଜି ଅନୁଷ୍ଠିତ ହେଉଥିବା ଅନ୍ତିମ ଯାତ୍ରାରେ ତେହେରାନରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଛନ୍ତି। ଆଜି ସକାଳେ ଆରମ୍ଭ ହୋଇଥିବା ଅନ୍ତିମ ଶୋଭାଯାତ୍ରା ପ୍ରାୟ 10 ଘଣ୍ଟା ଧରି ଚାଲିବ ବୋଲି ଜଣାପଡ଼ିଛି। ଆସାମର ଗୁଆହାଟୀରେ ଆଜି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିଶା ନିରୋଧୀ ସଂଗଠନ ମୁଖ୍ୟମାନଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଦ୍ୱାରା ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ଉଦ୍ଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇ ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋର ମହାନିର୍ଦ୍ଦେଶକ ଅନୁରାଗ ଗର୍ଗ କହିଛନ୍ତି ବ୍ରିକ୍ସର ବିସ୍ତାର ଯୋଗୁଁ ଏହାର ସାମର୍ଥ୍ୟ ବୃଦ୍ଧି ପାଇଛି ଏବଂ ନିଶାଦ୍ରବ୍ୟ କାରବାର ଭଳି ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକର ସମାଧାନ ସମ୍ଭବ ହୋଇପାରିବ ବୋଲି ଆଶା କରାଯାଉଛି। ୟୁକ୍ରେନ୍ ଉପରେ ରୁଷ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣରେ 10 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 46ରୁ ଅଧିକ ଆହତ ହୋଇଛନ୍ତି। ତୁର୍କୀରେ ନାଟୋ ସମ୍ମିଳନୀ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏହି ଘଟଣା ଘଟିଛି। ୟୁକ୍ରେନ୍ ବାୟୁସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରୁଷ ପକ୍ଷରୁ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଅନେକଗୁଡ଼ିଏ ବହୁତଳ କୋଠା କ୍ଷତିଗ୍ରସ୍ତ ହେବା ସହ ଅନେକ ଲୋକ ଭଙ୍ଗାରୁଜା ଅଂଶ ତଳେ ଚାପି ହୋଇ ରହିଥିବା ଜଣାପଡ଼ିଛି। ଫିଫା ବିଶ୍ୱକପ୍ରେ 3-2 ଗୋଲ୍ରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ଅନ୍ୟ ଏକ ମ୍ୟାଚ୍ରେ ନରୱେଠାରୁ 2-1 ପରାସ୍ତ ହେବା ପରେ ବ୍ରାଜିଲର ବରିଷ୍ଠ ଖେଳାଳି ନେମାର ଜୁନିୟର ଖେଳରୁ ଅବସର ଘୋଷଣା କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ। 3ଟି ରାଜ୍ୟର 3ଟି ବିଧାନସଭା ଆସନ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି। ସମବାୟ କ୍ଷେତ୍ର ଦେଶର କୋଟି କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆଗାମୀ ରଥଯାତ୍ରାରେ ଚଳାଚଳ କରିବ 300ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଏବଂ ଫିଫା ବିଶ୍ୱକପ୍ରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। ସମ୍ବାଦ ଶେଷ ହେଲା।